ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଜାମ୍ମୁ କାଶ୍ମୀର ଏବଂ ହରିୟାଣା ନିର୍ବାଚନ ର୍ୟାଲିରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କଲେ ପ୍ରଧାନମନ୍ତ୍ରୀ. ହସ୍ତତନ୍ତ ଏବଂ ହସ୍ତଶିଳ୍ପ ରପ୍ତାନୀ 60,000 କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି, ବୟନଶିଳ୍ପ ମନ୍ତ୍ରୀଙ୍କ ସୂଚନା. ଗାଜାରେ ଖାଦ୍ୟ ଯୋଗାଣ ଏବଂ ମୌଳିକ ସୁବିଧା ପ୍ରଦାନ କରିବା ଲାଗି ପଦକ୍ଷେପ ନେବାକୁ ଇସ୍ରାଏଲ୍କୁ ଆନ୍ତର୍ଜାତିକ ନ୍ୟାୟାଳୟଙ୍କ ନିର୍ଦ୍ଦେଶ. ଏବଂ ସାପ୍ 17 ବର୍ଷରୁ କମ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଲା ଭାରତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପୂର୍ବାହ୍ନ 11:00 ଦେଶବାସୀଙ୍କ ସହ ଭାବ ବିନିମୟ କରିବେ. ଏହି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 114ତମ ସଂସ୍କରଣ ହେବ। ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଚତୁର୍ଥ ମନ୍ କି ବାତ୍ କାର୍ଯ୍ୟକ୍ରମ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଜାମ୍ମୁ କାଶ୍ମୀରବାସୀ ସେମାନଙ୍କର ଆଗାମୀ ପିଢ଼ି ପାଇଁ ଶାନ୍ତି ଏବଂ ଉନ୍ନତ ଭବିଷ୍ୟତର ପରିବେଶ ଆଶା କରୁଛନ୍ତି। ଜାମ୍ମୁଠାରେ ଏକ ନିର୍ବାଚନୀ ର୍ୟାଲିରେ ଆଜି ଉଦ୍ବୋଧନ ଦେଇ ମତଦାନରେ ଜାମ୍ମୁ କାଶ୍ମୀରବାସୀଙ୍କ ଉତ୍ସାହ ଏବଂ ଅଂଶଗ୍ରହଣକୁ ପ୍ରଶଂସା କରିଛନ୍ତି। ଦେଶ ପାଇଁ ଜୀବନବଳି ଦେଇଥିବା ସଂଗ୍ରାମୀଙ୍କୁ କଂଗ୍ରେସ ସମ୍ମାନ ଦେଇପାରି ନାହିଁ ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି। ଏକ ପଦବୀ ଏକ ପେନ୍ସନ୍ ବ୍ୟବସ୍ଥା କଂଗ୍ରେସ 40 ବର୍ଷର ଶାସନକାଳ ମଧ୍ୟରେ କରିପାରିନଥିଲା। 2014ରେ ବିଜେପି ନେତୃତ୍ୱାଧୀନ ସରକାର ଆସିବା ପରେ ଏହି ସ୍ୱପ୍ନ ସାକାର ହୋଇଛି। ଏପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଅଧୀନରେ ସେନା ପରିବାରଙ୍କୁ 1,20,000 କୋଟି ଟଙ୍କାରୁ ଅଧିକ ଦିଆଯାଇସାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଆସନ୍ତା 1ରେ ଜାମ୍ମୁ କାଶ୍ମୀରରେ 40 ବିଧାନସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟ ମତଗ୍ରହଣ କରାଯିବ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣାର ହିସାରଠାରେ ଆଜି ଏକ ଜନ ଆଶୀର୍ବାଦ ସମାବେଶରେ ଉଦ୍ବୋଧନ ଦେଇଛନ୍ତି। କୃଷକଙ୍କ ସମସ୍ୟା ସମାଧାନ ପାଇଁ ବିଜେପି ନେତୃତ୍ୱାଧୀନ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି। ଉରି ସେକ୍ଟରରେ ଆତଙ୍କବାଦୀ ଆକ୍ରମଣ ପରେ ଗତ 2016ରେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ସୀମା ଆରପଟେ ସର୍ଜିକାଲ ଷ୍ଟ୍ରାଇକ୍ ଆତଙ୍କବାଦ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ସ୍ୱଷ୍ଟ କରିଥିଲା। କଂଗ୍ରେସ କ୍ଷମତାକୁ ଆସିବା ପାଇଁ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରତି ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ସମାବେଶରେ ଦଳୀୟ ନେତା କେନ୍ଦ୍ରମନ୍ତ୍ରୀ ମନୋହରଲାଲ ନିର୍ବାଚନରେ ପରାଜୟ ଆଶଙ୍କା କରି କଂଗ୍ରେସ ଏବଂ ସହଯୋଗୀ ଦଳ ଇଣ୍ଡିମେଣ୍ଟ ଗଠନ କରିଛନ୍ତି ବୋଲି କହିଛନ୍ତି। କେନ୍ଦ୍ର ସୂଚନା ପ୍ରସାରଣ ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ ଆଜି ଚେନ୍ନାଇଠାରେ ଏକ୍ ପେଡ୍ ମା କେ ନାମ ଅଭିଯାନରେ ସାମିଲ ହୋଇଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମୁରୁଗନ କହିଛନ୍ତି, ଗତ 10 ବର୍ଷ ଧରି କେନ୍ଦ୍ର ସରକାର ଦେଶର ଅଭିବୃଦ୍ଧି ଏବଂ ଭିଭିଭୂମି ବିକାଶ କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଗାମୀ 25 ବର୍ଷ ପାଇଁ ଏକ୍ସପ୍ରେସ୍ ରାଜପଥ, ଶିଳ୍ପ କରିଡର ଏବଂ ବନ୍ଦର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ବିମାନ ବନ୍ଦରଗୁଡ଼ିକୁ ମଧ୍ୟ ଉନ୍ନୀତ କରାଯାଇଛି। ତାମିଲନାଡୁର ବିକାଶରେ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିବାବେଳେ ମେକ୍ ଇନ୍ ଇଣ୍ଡିଆ ଯୋଜନା ଅଧୀନରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଏବଂ ରପ୍ତାନୀ କ୍ଷେତ୍ରକୁ ବ୍ୟାପକ କରାଯାଇଛି। ଆସନ୍ତା ଅକ୍ଟୋବର 2 ତାରିଖରେ ଜାତିର ପିତାଙ୍କ ଜନ୍ମଦିନ ପାଳନ ଅବସରରେ ଖଦି ପିନ୍ଧିବାକୁ ଶ୍ରୀ ମୁରୁଗନ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ଦିଗରେ ଚାରା ରୋପଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ୍ସ୍ୟ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ କହିଛନ୍ତି। ନୂଆଦିଲ୍ଲୀଠାରେ ମନ୍ତ୍ରୀ ଶ୍ରୀ ରଞ୍ଜନ ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଚାରାରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶ ଏବଂ ଭବିଷ୍ୟତ ପିଢ଼ିର ଉନ୍ନତି ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି। ଏକ୍ ପେଡ୍ ମା କେ ନାମ ଅଭିଯାନ ଉପରେ ଆଲୋକପାତ କରିବା ସହ ଏଥିରେ ଅଧିକରୁ ଅଧିକ ଅଂଶଗ୍ରହଣ କରିବାକୁ ଜନସାଧାରଣଙ୍କୁ ସେ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅନ୍ୟତମ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଏନ୍ ଯୋଗଦେଇ ଚାରାରୋପଣ କରିଛନ୍ତି। ହସ୍ତତନ୍ତ ହସ୍ତଶିଳ୍ପ ରପ୍ତାନୀ 60,000 କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ବିହାର ପାଟନାଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଏହା କହିଛନ୍ତି। ଏବେ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ରପ୍ତାନୀ ପରିମାଣ 45,000 କୋଟି ଟଙ୍କା ରହିଛି। ଆର୍ଥିକ ସହାୟତା, ପ୍ରୋହାହନ ଏବଂ ପ୍ରଶିକ୍ଷଣ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ସେ କହିଛନ୍ତି। ଗ୍ରାମାଞ୍ଚଳରେ ହସ୍ତଶିଳ୍ପକୁ ସଫଳ କରିବା ପାଇଁ କୃତ୍ରିମ ବୁଦ୍ଧିମତା ଏବଂ 3D ଭଳି ନୂତନ ଜ୍ଞାନକୌଶଳ କାର୍ଯ୍ୟକାରୀ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ଜିଆଇ ପ୍ରମାଣିତ ଉତ୍ପାଦ ସଂଖ୍ୟାକୁ ବୃଦ୍ଧି କରିବା ଉପରେ ମନ୍ତ୍ରୀ ଶ୍ରୀ ସିଂହ ପରାମର୍ଶ ଦେଇଛନ୍ତି। ଗାଜାରେ ଥିବା ଲୋକଙ୍କୁ ଯଥାଶୀଘ୍ର ଖାଦ୍ୟ ଯୋଗାଣ ଏବଂ ସମସ୍ତ ମୌଳିକ ସୁବିଧା ସୁଯୋଗ ପ୍ରଦାନ କରିବା ଲାଗି ପଦକ୍ଷେପ ନେବାକୁ ଇସ୍ରାଏଲ୍କୁ ହେଗ୍ ସ୍ଥିତ ଆନ୍ତର୍ଜାତିକ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜା ଅଞ୍ଚଳରେ ପାଲେଷ୍ଟିନ୍ ଅତ୍ୟନ୍ତ ଖରାପ ପରିସ୍ଥିତି ଦେଇ ଗତି କରୁଛନ୍ତି। ସେଠାରେ ଦୁର୍ଭିକ୍ଷ ପରିସ୍ଥିତି ସମ୍ଭାବନାକୁ ଦୃଷ୍ଟିରେ ରଖି ଆନ୍ତର୍ଜାତିକ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଗାଜାରେ ଇସ୍ରାଏଲ୍ ଦ୍ୱାରା ଗଣହତ୍ୟା ଅଭିଯୋଗ ନେଇ ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଗତ ମାମଲାର ଶୁଣାଣି କରି ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଗଣହତ୍ୟାକୁ ରୋକିବା ସଂକ୍ରାନ୍ତ ଚୁକ୍ତି ଅଧୀନରେ ଆସୁଥିବା କୌଣସି କାର୍ଯ୍ୟରୁ ଦୂରେଇ ରହିବାକୁ ନ୍ୟାୟାଳୟ ଗତ ଜାନୁଆରୀ ମାସରେ ଇସ୍ରାଏଲ୍କୁ ନିର୍ଦ୍ଦେଶ ଦେଇଥିଲେ। ବେରୁଟ୍ ଉପରେ ଗତକାଲି ଇସ୍ରାଏଲ୍ ପକ୍ଷରୁ ହୋଇଥିବା ଆକ୍ରମଣରେ ହିଜବୁଲ୍ଲାର ଶୀର୍ଷ ନେତା ହସନ ନସରୁଲ୍ଲାଙ୍କ ମୃତ୍ୟୁ ହୋଇଛି ବୋଲି ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଦାବି କରିଛି। ଇସ୍ରାଏଲ୍ ସେନା ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ନାଦାବ ସୋସାନି ସାମାଜିକ ଗଣମାଧ୍ୟମ ଏକ୍ସରେ ଏହା କହିଛନ୍ତି। ତେବେ ଏ ନେଇ ହିଜବୁଲ୍ଲା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ନସରୁଲ୍ଲା 32 ବର୍ଷରୁ ଅଧିକ ସମୟ ଧରି ଲେବାନନ୍ରେ ଜଣେ ରାଜନୈତିକ ଏବଂ ଆଧ୍ୟାତ୍ମିକ ନେତା ଭାବେ ଇରାନ୍ ସମର୍ଥିତ ହିଜବୁଲ୍ଲା ଗୋଷ୍ଠୀର ନେତୃତ୍ୱ ନେଇଥିଲେ। ସେହିଭଳି ବେରୁଟ୍ର ଦକ୍ଷିଣାଞ୍ଚଳ ନଗର ଦହିଏହେଠାରେ ଇସ୍ରାଏଲ୍ର ଏୟାର ଷ୍ଟ୍ରାଇକ୍ରେ ହିଜବୁଲ୍ଲାର ଦକ୍ଷିଣ ଫ୍ରଣ୍ଟ କମାଣ୍ଡର ଅଲ୍ଲି କାର୍କିଙ୍କ ସହ ଅନ୍ୟ କମାଣ୍ଡରଙ୍କର ମଧ୍ୟ ମୃତ୍ୟୁ ହୋଇଛି। ହିଜବୁଲ୍ଲା ନେତାଙ୍କୁ ଲକ୍ଷ୍ୟ କରି ଇସ୍ରାଏଲ୍ ଆକ୍ରମଣ ଜାରି ରହିବ ବୋଲି ସେନା କହିଛି। ଏହି ସପ୍ତାହ ପ୍ରାରମ୍ଭରେ ଲେବାନନ୍ରେ ସ୍ଥଳଭାଗରୁ ଆକ୍ରମଣ କରିବା ପାଇଁ ସେନାକୁ ପ୍ରସ୍ତୁତ ରହିବାକୁ ଇସ୍ରାଏଲ୍ ସେନା ମୁଖ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ସେଠାରେ ସଂଘର୍ଷକୁ ଦୃଷ୍ଟିରେ ରଖି 10,000 ସାଧାରଣ ଲୋକ ସ୍ଥାନାନ୍ତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ସିରିଆରେ ପହଞ୍ଚଥିବା ଲେବାନନ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତାଞ୍ଜାନିଆରେ ଏକ ସଡ଼କ ଦୁର୍ଘଟଣାରେ 11 ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ 21 ଜଣ ଆହତ ହୋଇଛନ୍ତି। ଦେଶର ଦକ୍ଷିଣାଞ୍ଚଳର ଏମ୍ବେଇଆଠାରେ ଏକ ଟ୍ରକ୍ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ପୁଲିସ୍ ଏ ସମ୍ପର୍କରେ ସୂଚନା ଦେଇ କହିଛି 5 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 6 ଜଣଙ୍କର ଚିକିତ୍ସା ପାଇଁ ହସ୍କିଟାଲକୁ ଯାଉଥିବା ବେଳେ ବାଟରେ ମୃତ୍ୟୁ ହୋଇଥିଲା। ସାଫ୍ 17 ବର୍ଷରୁ କମ୍ ଫୁଟବଲ ପ୍ରତିଯୋଗିତାରେ ଭାରତ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ସେମିଫାଇନାଲ୍ରେ ନେପାଳ ବିରୁଦ୍ଧରେ ଭାରତ 4-2 ଗୋଲ୍ରେ ବିଜୟୀ ହୋଇଛି। ଭୁଟାନ୍ର ଥିମ୍ପୁସ୍ଥିତ ଚାଙ୍ଗଲିମିଥାଙ୍ଗ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ପ୍ରଥମାର୍ଦ୍ଧରେ ଗୋଟିଏ ଗୋଲ୍ ପଛରେ ଥାଇ ଭାରତର ଖେଳାଳି 4 ଗୋଲ୍ ସ୍କୋର କରିଥିଲେ। ତେବେ ନେପାଳର ଦ୍ୱିତୀୟ ଗୋଲ୍ଟି ଭାରତୀୟ ଖେଳାଳି ମହମ୍ମଦ କେଫ୍ଙ୍କ ଗୋଡ଼ରେ ବାଜି ନିଜ ପଟେ ଗୋଲ୍ ହୋଇଥିଲା। ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେବ। ଆସନ୍ତା 30 ତାରିଖରେ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ସୂଚନାଯୋଗ୍ୟ ଭାରତ 5 ସାଫ୍ 17 ବର୍ଷରୁ କମ୍ ଫୁଟବଲ ଚାମ୍ପିୟନ୍ ହୋଇଛି। ଗତଥର ଫାଇନାଲ୍ରେ ବାଂଲାଦେଶକୁ 2-0 ଗୋଲ୍ରେ ପରାସ୍ତ କରି ଭାରତ ଚାମ୍ପିୟନ୍ ହୋଇଥିଲା। କାନପୁରରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଆଜି ଦ୍ୱିତୀୟ ଦିନର ଖେଳ ବର୍ଷା ଯୋଗୁଁ ସମ୍ଭବ ହୋଇପାରି ନାହିଁ। ଗ୍ରୀନ୍ ପାର୍କ ଷ୍ଟାଡିୟମ୍ରେ ଚାଲିଥିବା ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଥିଲା। ବାଂଲାଦେଶ ଗତକାଲି ପ୍ରଥମ ଦିନ ସୁଦ୍ଧା ପ୍ରଥମ ଇନିଂସରେ 35 ଓଭର 3 ୱିକେଟ୍ ବିନିମୟରେ 107 ରନ୍ ସଂଗ୍ରହ କରିଥିଲା। ପ୍ରବଳ ବର୍ଷା ଯୋଗୁଁ ଗତକାଲି ଅପରାହ୍ନରେ ମଧ୍ୟ ଖେଳ ହୋଇପାରି ନଥିଲା। ବାଂଲାଦେଶର ମୋମିନୁଲ୍ ହକ୍ 40 ଏବଂ ମୁସଫିକୁର ରହିମ 6 ରନ୍ କରି କ୍ରିଜ୍ରେ ଅଛନ୍ତି। ଆକାଶଦୀପ 2 ୱିକେଟ୍ ଅକ୍ତିଆର କରିଥିବାବେଳେ ରବିଚନ୍ଦ୍ରନ ଅଶ୍ୱିନ୍ 1 ୱିକେଟ୍ ହାସଲ କରିଛନ୍ତି। ଚେନ୍ନାଇଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ 280 ରନ୍ରେ ବାଂଲାଦେଶକୁ ପରାସ୍ତ କରି 1-0 ସିରିଜ୍ରେ ଅଗ୍ରଣୀ ରହିଛି। ମାକାଉ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର ମହିଳା ଯୋଡ଼ି ତ୍ରିଶା ଜୋଲି ଏବଂ ଗାୟତ୍ରୀ ଗୋପୀଚନ୍ଦ ସେମିଫାଇନାଲ୍ ପର୍ଯ୍ୟାୟରେ ପରାସ୍ତ ହୋଇଛନ୍ତି। ଚୀନ୍ ତାଇପେଇର ହଙ୍ଗ୍ ଏନ୍ ଜୁ ଏବଂ ସିହେ ପେଇ ଶାନ୍ଙ୍କ ଯୋଡ଼ିଠାରୁ 21-17, 16-21 ଏବଂ 21-10 ସେଟ୍ରେ ହାରିଯାଇଛନ୍ତି। ଏଥିସହ ଏହି ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଛି। ଗତ ରାତିରେ ପୁରୁଷ ଏକକ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ କିଦାମ୍ବି ଶ୍ରୀକାନ୍ତ ପରାସ୍ତ ହୋଇଥିଲେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାମ୍ମୁ କାଶ୍ମୀର ଏବଂ ହରିୟାଣା ନିର୍ବାଚନ ରାଲିରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କଲେ ପ୍ରଧାନମନ୍ତ୍ରୀ। ହସ୍ତତନ୍ତ ଏବଂ ହସ୍ତଶିଳ୍ପ ରପ୍ତାନୀ 60,000 କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି, ବୟନଶିଳ୍ପ ମନ୍ତ୍ରୀଙ୍କ ସୂଚନା। ଗାଜାରେ ଖାଦ୍ୟ ଯୋଗାଣ ଏବଂ ମୌଳିକ ସୁବିଧା ପ୍ରଦାନ କରିବା ଲାଗି ପଦକ୍ଷେପ ନେବାକୁ ଇସ୍ରାଏଲ୍କୁ ଆନ୍ତର୍ଜାତିକ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଏବଂ ସାଫ୍ 17 ବର୍ଷରୁ କମ୍ ଫୁଟବଲ ପ୍ରତିଯୋଗିତାରେ ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଲା ଭାରତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।